ପ୍ରଥମ ରାଜାବଳୀ ଅଧ୍ୟାୟ ପାଞ୍ଚ ଅନନ୍ତର ସୋରର ରାଜା ହିରମ ସଲମନଙ୍କ ନିକଟକୁ ଆପଣା ଦାସମାନଙ୍କୁ ପଠାଇଲା, କାରଣ ଲୋକମାନେ ତାଙ୍କ ପିତାଙ୍କର ବଦଳେ ତାଙ୍କୁ ରାଜାଭିଷିକ୍ତ କଲେ ବୋଲି ସେ ଶୁଣିଥିଲା। ଆଉ ଦାଉଦ ସର୍ବଦା ହିରମର ପ୍ରିୟ ପାତ୍ର ଥିଲେ। ଏଣୁ ସଲମନ ହିରମ ନିକଟକୁ ଏହି କଥା କହି ପଠାଇଲେ, ଆପଣ ଜାଣନ୍ତି ମୋ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିପାରିଲେ ନାହିଁ, କାରଣ ସଦାପ୍ରଭୁ ଶତ୍ରୁମାନଙ୍କୁ ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରିଆଡ଼େ ଯୁଦ୍ଧ ଖେଳିଥିଲା। ମାତ୍ର ଏବେ ସଦାପ୍ରଭୁ ମୋ ପରମେଶ୍ୱର ଚତୁର୍ଦ୍ଦିଗରେ ମୋତେ ବିଶ୍ରାମ ଦେଇଅଛନ୍ତି, ବିପକ୍ଷ କେହି ନାହିଁ ବା ବିପଦ ଘଟଣା କିଛି ନାହିଁ। ଏହେତୁ ଦେଖନ୍ତୁ, ସଦାପ୍ରଭୁ ମୋ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୃହ ନିର୍ମାଣ କରିବାକୁ ମନସ୍ଥ କରୁଅଛି, କାରଣ ସଦାପ୍ରଭୁ ମୋ ପିତା ଦାଉଦଙ୍କୁ କହିଥିଲେ, ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭର ଯେଉଁ ପୁତ୍ରକୁ ତୁମ୍ଭ ସିଂହାସନରେ ବସାଇବା ସେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ। ଏଣୁ ଏବେ ମୋ ପାଇଁ ଲିବାନନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକମାନଙ୍କୁ ଆଜ୍ଞା ଦେଉନ୍ତୁ, ପୁଣି ମୋ ଦାସମାନେ ଆପଣଙ୍କ ଦାସମାନଙ୍କ ସଙ୍ଗରେ ଥିବେ, ଆଉ ଆପଣ ଯାହା କହିବେ ତଦନୁସାରେ ଆପଣଙ୍କ ଦାସମାନଙ୍କ ପାଇଁ ମୁଁ ଆପଣଙ୍କୁ ମୂଲ୍ୟ ଦେବି। କାରଣ ଆପଣ ଜାଣନ୍ତି ଯେ କାଠ କାଟିବା କାର୍ଯ୍ୟରେ ସିଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ। ସେତେବେଳେ ହିରମ ସଲମନଙ୍କର ଏହି କଥା ଶୁଣନ୍ତେ ଅତି ଆନନ୍ଦିତ ହୋଇ କହିଲା, ସଦାପ୍ରଭୁ ଆଜି ଧନ୍ୟ ହେଉନ୍ତୁ, ସେ ଏହି ମହାଗୋଷ୍ଠୀ ଉପରେ ଦାଉଦଙ୍କୁ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି। ଏଉତାରେ ହିରମ ସଲମନଙ୍କ ନିକଟକୁ କହି ପଠାଇଲା, ଆପଣ ମୋ କତିକି ଯେଉଁ କଥା କହି ପଠାଇଲେ ତାହା ମୁଁ ଶୁଣିଲି। ମୁଁ ଏରସ ଓ ଦେବଦାରୁ କାଷ୍ଠ ବିଷୟରେ ଆପଣଙ୍କର ସମସ୍ତ ବାଞ୍ଛା ସଫଳ କରିବି। ମୋ ଦାସମାନେ ଲିବାନନଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ। ପୁଣି ଆପଣ ଯେଉଁ ସ୍ଥାନ ନିରୂପଣ କରିବେ ସେଠାକୁ ମୁଁ ଭେଳା ବାନ୍ଧି ସମୁଦ୍ର ପଥରେ ପଠାଇ ସେଠାରେ ତାହା ଫିଟାଇ ଦେବି। ତେଣୁ ଆପଣ ନେଇଯିବେ, ଆଉ ଆପଣ ମୋ ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇ ମୋ ବାଞ୍ଛା ସଫଳ କରିବେ। ଏହି ରୂପେ ହିରମ ସଲମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ ଓ ଦେବଦାରୁ କାଷ୍ଠ ଦେଲା। ପୁଣି ସଲମନ ହିରମ ଗୃହର ଖାଦ୍ୟ ନିମନ୍ତେ ତାହାକୁ 20,000 ମହଣ ଗହମ ଓ 20 ମହଣ ପେଶା ତେଲ ଦେଲେ। ଏହି ରୂପେ ବର୍ଷକୁ ବର୍ଷ ସଲମନ ହିରମଙ୍କୁ ଦେଲେ। ପୁଣି ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ସଲମନଙ୍କୁ ଜ୍ଞାନ ଦେଲେ, ଆଉ ହିରମ ଓ ସଲମନଙ୍କ ମଧ୍ୟରେ ସନ୍ଧି ଥିଲା ଓ ସେ ଦୁହେଁ ପରସ୍ପର ନିୟମ କଲେ। ଅନନ୍ତର ସଲମନ ରାଜା ସମୁଦାୟ ଇସ୍ରାଏଲ ମଧ୍ୟରୁ ବେଠିକର୍ମ ନିମନ୍ତେ ଲୋକ ସଂଗ୍ରହ କଲେ, ତହିଁରେ 30,000 ଲୋକ ସଂଗୃହୀତ ହେଲେ। ପୁଣି ସେ ପାଳି ଅନୁସାରେ ମାସକୁ 10,000 ଲୋକ ଲିବାନନକୁ ପଠାଇଲେ। ସେମାନେ ମାସେ ଲେଖାଏଁ ଲିବାନନରେ ଓ 2 ମାସ ଲେଖାଏଁ ଘରେ ରହିଲେ, ଓ ଅଦନିରାମ ବେଠିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା। ପୁଣି ସଲମନଙ୍କର 70,000 ଭାରବାହକ ଓ ପର୍ବତରେ 80,000 ପଥର କଟାଳି ଥିଲେ। ଏହାଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ ସଲମନଙ୍କର 3,300 ପ୍ରଧାନ କାର୍ଯ୍ୟାଧ୍ୟକ୍ଷ ନିଯୁକ୍ତ ଥିଲେ। ପୁଣି ପ୍ରସ୍ତୁତ ପ୍ରସ୍ତରରେ ଗୃହର ଭିତ୍ତିମୂଳ ସ୍ଥାପନ କରିବା ନିମନ୍ତେ ସେମାନେ ରାଜାଜ୍ଞାରେ ବୃହତ୍ ପ୍ରସ୍ତର ଓ ମୂଲ୍ୟବାନ ପ୍ରସ୍ତର ଖୋଳିଲେ। ଆଉ ସଲମନଙ୍କର ଓ ହିରମର ରାଜମିସ୍ତ୍ରୀମାନେ ଓ ଗିବ୍ଲିୟ ଲୋକମାନେ ସେସବୁର ଗଠନ କଲେ। ଏହି ରୂପେ ସେମାନେ ଗୃହ ନିର୍ମାଣ ନିମନ୍ତେ କାଷ୍ଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।